ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ରୋଜଗାର ମେଳାଥି ନୂଆକରି ଚାକିରି ପାଇଥିବାର 51,000 ଜଣଙ୍କୁ ବାଣ୍ଟିବେ ନିଯୁକ୍ତିପତ୍ର। ନୂଆଦିଲ୍ଲୀ ନହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବାବଦ ଯୁଗ୍ମ ସଂସଦୀୟ କମିଟି ବୈଠକ। ବଢ଼ତି ଜନସଂଖ୍ୟା ଆର୍ ତାର ସମସ୍ୟା ବାବଦେ ଲୋକ ସଚେତନ କରବାର ଲାଗି ଆଜି ପାଳନ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ଆଉର୍ ବଙ୍ଗୋପସାଗର ହୋଇପାରେ ଫେର ଗୋଟେ ଲଘୁଚାପ। ଘଡ଼ଘଡ଼ି ସହିତ ବର୍ଷା ନେଇକରି 17 ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ନୂଆକରି ନିଯୁକ୍ତି ପାଇଥିବାର 51,000 ଅତ୍କା ପ୍ରାର୍ଥୀମାନଙ୍କୁ ଆଭାସୀ ଜରିଏ ନିଯୁକ୍ତିପତ୍ର ବାଣ୍ଟିବେ। ଏଇଟା କେନ୍ଦ୍ର ସରକାରଙ୍କର 16 ରୋଜଗାର ମେଳା ହେବା। ଏ ଅବସରରେ ଦେଶର 47 ଜାଗାନ ରୋଜଗାର ମେଳାମାନ ଆୟୋଜନ କରାଯିବା। ଇତାର ଜରିଏ ସାରା ଦେଶେ ବଛା ହୋଇଥିବା ନୂଆ କର୍ମଚାରୀମାନଙ୍କୁ ରେଲ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ଡାକ, ସ୍ୱାସ୍ଥ୍ୟ, ଅର୍ଥ, ଶ୍ରମ ଆର୍ ରୋଜଗାର ମନ୍ତ୍ରଣାଳୟ ସହିତ ଭିନ୍ ଭିନ୍ ବିଭାଗ ତିନି ଯୁକ୍ତି ଦିଆଯିବା। ସୂଚନା ଅନୁସାରେ ଏତକ ସାରା ଦେଶେ ରୋଜଗାର ମେଳା ଜରିଏ ସରକାରଙ୍କ ତରଫରୁ 10,00,000 ଅତ୍କା ନିଯୁକ୍ତିପତ୍ର ବଣ୍ଟାଯାଇଛି। ସେଆଡ଼େ ଆଇବାକାଲ ଭୁବନେଶ୍ୱର ରେଲ ଅଡିଟୋରିୟମ୍ଠାରେ ହେବାର୍କେ ଥିବା ରୋଜଗାର ମେଳାଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ନିଯୁକ୍ତିପତ୍ର ବାଣ୍ଟିବେ। ଗୋଟେ ଦେଶ ଗୋଟେ ନିର୍ବାଚନ ବାବଦ ଯୁଗ୍ମ ସଂସଦୀୟ କମିଟି ବୈଠକ ନୂଆଦିଲ୍ଲୀ ସଂସଦ ଭବନଠାରେ ହୋଇଯାଇଛି। 39 ସଦସ୍ୟ ଥିବାରି କମିଟିଥି ଲୋକସଭାର 27 ଆର୍ ରାଜ୍ୟସଭାର 12 ସଦସ୍ୟ ରହିଛନ୍। ବୈଠକଟି ସମ୍ବିଧାନର 129 ସଂଶୋଧନ ବିଧେୟକ 2024 ଆଉ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଧାୟକ 2024 ଅନୁଧ୍ୟାନ କରାଯାଇଛି। ଲୋକସଭା ରାଜ୍ୟ ବିଧାନସଭାମାନଙ୍କେ ଗୋଟେ ସମିଆଥି ଭୋଟ୍ କରବାର ଲାଗି ବୈଠକଟି ଆଲୋଚନା କରାଯାଇଛି। କେନ୍ଦ୍ର ବୃହତ୍ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ପ୍ରଧାନମନ୍ତ୍ରୀ ଇ ଡ୍ରାଇଭ୍ ଯୋଜନା ଅଧୀନଥି ଇଲେକ୍ଟ୍ରିକ୍ ଟ୍ରକ୍ ସାହାଯ୍ୟ ଅଭିଯାନର ଶୁଭାରମ୍ଭ କରାଯାଇଛି। ଦେଶେ ସବୁଜ ପରିବହନ ଆଉ ଇଲେକ୍ଟ୍ରିକ୍ ଟ୍ରକ୍ ପ୍ରଚଳନକେ ତହକାବାର ଲକ୍ଷ୍ୟଥି କେନ୍ଦ୍ର ସରକାରଙ୍କ ତରଫରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଇତାର ଜରିଏ ସ୍ୱଦେଶୀ ଜ୍ଞାନକୌଶଳଥି ନିର୍ମିତ ଦେଶର 5,600 ଇ ଟ୍ରକ୍ ମାଲିକ ଉପକୃତ ହେବେ। ଏକ୍ଜିୟମ୍ 4 ମିଶନ୍ଥି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍କେ ଯାଇଥିବାର ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆର୍ ଅଲଗା 3 ସଦସ୍ୟ ଆଇବା 14 ଦିନ ପୃଥିକେ ଫିର୍ବାର୍ ଲାଗି ଯାତ୍ରା ମୁଲ୍ କରବେ। ଏ ବାବଦେ ନାସା ତରଫରୁ ସୂଚନା ଦିଆଯାଇଛି। ଆଇବା 14 ଦିନ ଏକ୍ଜିୟମ୍ 4 ମିଶନ୍ ଅଭିଯାନଥି ଯାଇଥିବାର କ୍ରୁ ସଦସ୍ୟମାନେ ମହାକାଶ ଯାନ୍ଥି ପୃଥି ଆଡ଼କେ ଯାତ୍ରା ମୁଲ୍ କରବେ। ଇତାର କିଛି ଘଣ୍ଟା ଉତ୍ତରୁ ଆମେରିକାର କାଲିଫର୍ଣ୍ଣିଆଠାରେ ପ୍ରଶାନ୍ତ ମହାସାଗରନ ମହାକାଶ ଯାନ ଉତ୍ତରିବା ବୋଲି ନାସାର ବାଣିଜ୍ୟିକ କ୍ରୁ କାର୍ଯ୍ୟକ୍ରମ ପରିଚାଳକ ଷ୍ଟିଭ୍ ଷ୍ଟିଚ୍ ସାମ୍ବାଦିକ ସମ୍ମିଳନୀଥି କହିଛନ୍। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଦିନକିଆ ଓଡ଼ିଶା ଗସ୍ତଥି ଆସିକରି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆ ନ ହୋଇଥିବାର କାର୍ଯ୍ୟକ୍ରମଥି ଜନସମାବେଶକେ ଉଦ୍ଭେଦନ ଦେଇଛନ୍। ଏ ଅବସରରେ ଶ୍ରୀ ଗାନ୍ଧୀ ଲୋକଙ୍କ ସାଙ୍ଗେ ଭିନ୍ ଭିନ୍ ବିଷୟଥି ଆଲୋଚନା କରିଛନ୍। କାର୍ଯ୍ୟକ୍ରମଥି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ପିସିସି ସଭାପତି ଭକ୍ତଚରଣ ଦାସ, ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବିଧାୟକ ଆର୍ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଇତାର ଉତ୍ତରୁ ଶ୍ରୀ ଗାନ୍ଧୀ କଂଗ୍ରେସ ଭବନକେ ଯାଇକରି ଦଳୀୟ ନେତାମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜନସଂଖ୍ୟା ବୃଦ୍ଧି ସମସ୍ୟା ବାବଦେ ଲୋକ ସଚେତନ କରବାର ଲକ୍ଷ୍ୟଥି ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଜନ୍ମହାରକେ ନିୟନ୍ତ୍ରଣ କରବାର ଲାଗି ପୃଥିବୀ ଲୋକଙ୍କୁ ସଚେତନ କରବାରଟା ଇ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। 1987 ଜୁଲାଇ 11 ଦିନ ପୃଥିବୀ ଜନସଂଖ୍ୟା 500 ଟପିଥିଲା। ଇ ଦିନକେ ବିଶ୍ୱ ଜନସଂଖ୍ୟା ବୃଦ୍ଧିର ସମ୍ଭାବ୍ୟ ବିପଦର ସତର୍କ ଘଣ୍ଟି ଭାବେ ଧରାଯାଇଥିଲା। ତାର ଉତ୍ତରୁ ଜନସଂଖ୍ୟା ଆୟତ ଲାଗି ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ତରଫରୁ ଫି ବଛର ଜୁଲାଇ 11 ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରବାର ଲାଗି ପ୍ରସ୍ତାବ ଅଣାଯାଇଥିଲା। ଫି ବଛର ଜନସଂଖ୍ୟା ଆୟତ କରବାର ଲାଗି ଗୋଟେ ଲେଖା ଦିଗ ଉପରେ ଧ୍ୟାନ ଦିଆଯାଇକରି ସଚେତନ କରାଯାଇସି। ଇ ବଛରର ବିଶ୍ୱ ଜନସଂଖ୍ୟା ଦିବସର ବାର୍ତ୍ତା ହେଉଛେ ଆଜିର ଜୁଆନ ପିଢ଼ି ଚାହୁଁଥିବାର ପରିବାର ଗଢ଼ବାର ଦିଗେ ସେମାନଙ୍କୁ ବରକସ କରବାର। ରିପୋର୍ଟ ଅନୁସାରେ 2023 ବେଳକେ ଭାରତର ଜନସଂଖ୍ୟା 140 ଟପିସାରିଛେ। ସେନ୍ତା ଇ ବଛର ପୃଥିବୀ ଜନସଂଖ୍ୟା ବଢ଼ିକରି 810 ପହଞ୍ଚିବା ବୋଲି ଅନୁମାନ କରାଯାଇଛେ। ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ସଭାଗୃହଠାରେ ଆଜି ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମକେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିକରି ପରିବାର କଲ୍ୟାଣ, ମାନବ ଅଧିକାର ଆର୍ ନାରୀମାନଙ୍କର ସ୍ୱାସ୍ଥ୍ୟ ବିଷୟଥି ଆଲୋଚନା କରିଛନ୍। ମିଶିକରି ଗୋଟେ ସୁସ୍ଥ ସମାଜ ଆର୍ ପରିବେଶ ଗଠନ କରବାର୍ ଲାଗି ସଭେ ଚେଷ୍ଟା କରବାର୍କେ ସ୍ୱାସ୍ଥ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଇ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜନସଂଖ୍ୟା ସ୍ଥିରତା ପକ୍ଷର ଶୁଭାରମ୍ଭ କରିଛନ୍। ସେନ୍ତା ଭଲ୍ କାମ କରିଥିବାର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ପରିବାର ନିୟୋଜନ ଦିଗେ ଭଲ୍ ପ୍ରଦର୍ଶନ କରିଥିବା ଜିଲ୍ଲାମାନଙ୍କୁ ଭିଲ୍ ପୁରସ୍କୃତ କରିଛନ୍। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ଆଇବା 20 ତାରିଖ ହେବାର୍କେ ଥିବାର ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଲାଗି ଆଇବା କାଲିଠାନୁ ଏଡମିଟ୍ କାର୍ଡ଼ ମିଳିପାରବା। ପ୍ରାର୍ଥୀମାନେ ଆଇବା କାଲି ଦିନର 10 ବଜେନୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ www.bscodisha.ac.in ଥି ଏଡମିଟ୍ କାର୍ଡ଼ ପାଇପାରବେ। ଇ ପରୀକ୍ଷା ରାଜ୍ୟର 193 କେନ୍ଦ୍ରନ ହେବା। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର 338 ଜଣ ବୁଥ୍ ସ୍ତରୀୟ ଅଧିକାରୀ ଆର୍ 34 ସୁପରଭାଇଜରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରିଆମାଲ ବ୍ଲକ ବାରକୋଟ ଆଉ ତିଲୈବଣି ବ୍ଲକ ସମ୍ମିଳନୀ କକ୍ଷଠାରେ ହୋଇଯାଇଛି। ଉପଜିଲ୍ଲାପାଳ ଆଉ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ତତ୍ତ୍ୱାବଧାନ ହୋଇଥିବା କାର୍ଯ୍ୟକ୍ରମଟି ବୁଥ୍ ସ୍ତରର ଅଧିକାରୀ ଆଉ ସୁପରଭାଇଜରମାନଙ୍କର ଦକ୍ଷତା ପରୀକ୍ଷା କରାଯାଇକରି ପ୍ରମାଣପତ୍ର ଦିଆଯାଇଥିଲା। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବୁଥ୍ ସ୍ତରର ଅଧିକାରୀମାନଙ୍କ ଲାଗି 3 ଦିନିଆ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ଭାରତୀୟ ନିର୍ବାଚନ ଆୟୋଗର ମାର୍ଗଦର୍ଶିକା ଅନୁସାରେ ବୁଥ୍ ସ୍ତରର ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ନୂଆ ଭୋଟରମାନଙ୍କର ପଞ୍ଜୀକରଣ, ଭୋଟର ତାଲିକା ବନାବାର ସହିତ ଭିନ୍ ଭିନ୍ ବିଷୟଥି ତାଲିମ ଦିଆଯାଉଛି। ଆଇବା ଦିନେ ହେବାର୍କେ ଥିବାର 90 ଦିନିଆ ଦେଶ ପାଇଁ ମଧ୍ୟସ୍ଥତା କାର୍ଯ୍ୟକ୍ରମ ଲାଗି ନୂଆପଡ଼ା ଜିଲ୍ଲା କୋର୍ଟ ପରିସରନ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲା ଦୌରା ଜଜ୍ ଆଉ ପ୍ରାଧିକରଣ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୁନୀଲ କୁମାର ଦାସ ଆର୍ ଅଲଗା ବିଚାରପତିମାନେ ଯୋଗ ଦେଇକରି ମଧ୍ୟସ୍ଥତା ଜରିଏ କେନ୍ତା କରି ଅଏତକାନୁ ଅଏତକା ମାମଲାର ସମାଧାନ ହୋଇପାରବା ସେ ବାବଦେ ଆଲୋଚନା କରିଥିଲେ। ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍କର ଅଧ୍ୟକ୍ଷତାଟି ଆଧାର କାର୍ଡ଼ ପ୍ରସ୍ତୁତି ବାବଦ ଗୋଟିଏ ବୈଠକ ଆଭାସୀ ଜରିଏ ହୋଇଯାଇଛି। ଜିଲ୍ଲା ଇ ଶାସକ ପରିଚାଳକ ବିକାଶ ସାହୁଙ୍କ ତତ୍ତ୍ୱାବଧାନ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାନ ଆଧାର ସମସ୍ୟା ଆର୍ ତାର ସମାଧାନ ବାବଦେ ଆଲୋଚନା ହୋଇଥିଲା। ମାନେଶ୍ୱର ଗ୍ରାମୀଣ ଗ୍ୟାସ୍ ବିତରକ ସଂଘ ତରଫରୁ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ନୂଆବରଙ୍ଗାମାଲ ପଞ୍ଚାୟତର କୁଳସର ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ଏଲ୍ପିଜି ପଞ୍ଚାୟତ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଏଲ୍ପିଜି ଗ୍ୟାସ୍ର ସୁରକ୍ଷିତ ଆର୍ ସଠିକ୍ ବ୍ୟବହାର ବାବଦେ ତାଲିମ ଦିଆଯାଇଥିଲା। ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ର ଆର୍ ପଡ଼ିଆବାହାଲ ବନାଞ୍ଚଳ ଅଧିକାରୀଙ୍କର କାର୍ଯ୍ୟାଳୟ ତରଫରୁ ଜିଲ୍ଲାର ଜୁଜୁମୁରା ବ୍ଲକ ପାପପାଲି ଗାଁଠାରେ ଚାଷ୍ତି ରୋଗ ପୋକ ଆୟତ ଆର୍ କୃଷିର ବିକାଶ ଲାଗି ଗୋଟିଏ ତାଲିମ ଶିବିର ହୋଇଯାଇଛି। ଏଥି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନନ୍ୟା ଜେନା ଯୋଗ ଦେଇକରି ଗାଁ ଲୁକୁ ଆର୍ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ତାଲିମ ଦେଇଥିଲେ। ପଡ଼ିଆବାହାଲ ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ଓଏଫ୍ଏସ୍ଡିଏଫ୍ ପ୍ରତିନିଧି ଅନ୍ତର୍ଜାମୀ ପାଣିଗ୍ରାହୀ ନିକୁଞ୍ଜ ବିହାରୀ ପ୍ରଧାନ ଆର୍ ଅଲଗାମାନେ ଯୋଗ ଦେଇଥିଲେ। ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟଠାରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ତରଫରୁ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକର ଅଧ୍ୟକ୍ଷତାଟି ହୋଇଥିବା କାର୍ଯ୍ୟକ୍ରମଟି ସମବାୟ ସମିତି ସମୂହର ଉପନିବନ୍ଧକ ଗିରିଶ ଚନ୍ଦ୍ର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାଦେ ଜିଲ୍ଲାନ ମହିଳା ଗୋଷ୍ଠୀମାନେ ମାଛ ଚାଷ କରିକରି ସ୍ୱାବଲମ୍ବୀ ହେଉଥିଲା ବେଳେ ଜିଲ୍ଲାନ ଆଗକେ ନୂଆ ମତ୍ସ୍ୟ ଚାଷୀ ସମବାୟ ସମିତି ଗଠନ କରାଯିବା ବୋଲି ଏ ଅବସରରେ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲାର 2 ଜଣ ସଫଲ ମାଛଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହୀରାକୁଦ ଜଲଭଣ୍ଡାରୁ ଆଜି 16 ଗେଟ୍ ଦେଇକରି ବଢ଼ି ପାଣି ଛଡ଼ାଯାଇଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସଞ୍ଜର 6 ବଜେ ତକ ଜଲଭଣ୍ଡାରକେ ଫି ସେକେଣ୍ଡଟି 311,759 ଘନଫୁଟ ପାଣି ଆସୁଥିବାର ବେଳେ 267,525 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟଥି ଜଲଭଣ୍ଡାର ଜଲସ୍ତର 605.19 ଫୁଟ ରହିଥିଲା। 6 ବଜେ ଉତ୍ତରୁ ଫେର 2 ଗେଟ୍ ବନ୍ଦ କରିବାର ଲାଗି କର୍ତ୍ତୃପକ୍ଷଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଆଉ ଗୋଟିଏ ଲଘୁଚାପ ବନ୍ବାର ସମ୍ଭାବନା ଦେଖାଦେଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇଜଭିଲ୍ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼ ସହିତ 17 ଜିଲ୍ଲାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ରୋଜଗାର ମେଳାଥି ନୂଆକରି ଚାକିରି ପାଇଥିବାର 51,000 ଜଣଙ୍କୁ ବାଣ୍ଟିବେ ନିଯୁକ୍ତିପତ୍ର। ନୂଆଦିଲ୍ଲୀ ନ ହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବାବଦ ଯୁଗ୍ମ ସଂସଦୀୟ କମିଟି ବୈଠକ। ବଢ଼ତି ଜନସଂଖ୍ୟା ଆର୍ ତାର ସମସ୍ୟା ବାବଦେ ଲୋକଙ୍କୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ଆଉ ବଙ୍ଗୋପସାଗର ହୋଇପାରେ ଫେର ଗୋଟିଏ ଲଘୁଚାପ, ଘଡ଼ଘଡ଼ି ସହିତ ବର୍ଷା ନେଇକରି 17 ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। আজির আঞ্চলিক খবর ইন শেষ হল জুহার।